Devaya Om Namo Bhagavate Vasudevaya. Srimad Bhagavatam, Dasam Skanda, Dwadasadhyaya, Shloka 5. Musnanto Anyanya Sikyadin Musnyanto Anyanya Sikyadin Jyanta Nara Chachikhiko Jyanta Nara Chachikhiko Tatratascha Punardurat Tatratyascha Punardurat Asantascha Punardaduhu Asantascha Punardaduhu. শব্দাম্বাদ মুসনন্ত চোরি করি অন্যন্য পরস্পরর শিক্ষাদীন খাদ্য ধুলা এবং অন্যান্য বস্তু জ্ঞানতা সেই পদার্থর মালিক যেতবে তা বুঝি পালে আরাচ দূরবর্তী স্থানকু চিক্ষিকু পকাই দেউলে তত্রত্যাষ্ট যেমন সেই স্থানের থিলে সেমানে বি পুনঃ দূরাত আহরি দূরকু ফিঙ্গি দেউলে একচুয়ালি তাপরে আোক অনুবাদ না এতে কিন্তু আমার হ্যাঁ হসন্তস্ত মানে হসি করি পুনঃ মানে পুন তারে দধু মানে পুন দৌলে শোক অনুবাদ গোপবাড়ক মানে পরস্পরর খাদ্য ঝুলা চোরি করুলে কৌশি বাড়ক যেতবে বুঝি পুলা যে তা ধুলাটি কেউ চোরি করে নেইছি সেতবে অন্য বাড়ক মানে তাহা দূরক ফিঙ্গি দেলে এবং সেখানে যে মানে সে তাকে আহরি দূরক ফিঙ্গি দেলে যাহার ধুলা সে যেত কান্দু লা সেতবে অন্য বাড়ক মানে হসি হসি তাহা তাকে ফেরে দেলে ব্যবহার কুযাচ্ছি যে এই প্রকার খেলা এবং চোরি করা এই জড় জগতের মধ্যে দেখা যায় কারণ এই প্রকার খেলার আনন্দ চিত জগতের অছি সেঠারু এই আনন্দর ভাবনাটি আসুছে জন্মাদি আসছে যত বেদান্ত সূত্র 1-1-2 এই আনন্দ চিত জগতের শ্রীকৃষ্ণ এবং তাঁর সাথী মানে প্রদর্শন করছেন কিন্তু সেঠাকার আনন্দ ব্রহ্ম এঠাকার আনন্দ কিন্তু জড় কিপর জড়ু ব্রহ্মকে স্থানান্তরিত হয়ে পারিব সেই শিক্ষাদান করা কৃষ্ণ ভাবনামৃত আন্দোলনের আবশ্যকতা রয়েছে কারণ তাহা হি মানব জীবনর উদ্দেশ্য অটে অর্থাৎ ব্রহ্ম জিজ্ঞাসা যাকি বেদান্ত সূত্রর প্রথম শ্লোক প্রথম সূত্র এতে কুযাই যে আমি কিপর শ্রীকৃষ্ণ সহ চির জগতের আনন্দ উপভোগ করে পারিবা সেই শিক্ষা দেওয়া সে এটা অবতরণ করতে সে কেবল এটা আসতে সেটি নুহে সে স্বয়ং বৃন্দাবনর নিজের লীলা বিলাস করে চিন্ময় আনন্দ প্রতি সমস্ত আকর্ষণ করতে তেমন এই ভিতরে আমার নূতন ভক্ত কেজন আসছেন মুখে নথিলি দুই মাস তল নথিলি গায়ে থাকি কানাডার থাকি যাহ মুখে যাই অগস্ট 17 সেখানে তো মোটর দশম সন্ধ্যা 11 অধ্যায় 1100 প্রতি বই যাই তেমন এ দ্বাদশ অধ্যায় হচ্ছে আভাসর কেমন উদ্ধার করতে ভগবান এ লীলাটি বহুত গম্ভীর লীলা এ লীলাকে প্রকৃতরে ସୁଖଦେବ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ ଏହାର କର୍ତ୍ତବ୍ୟ, କାହିଁକି ନା ଏହାର କର୍ତ୍ତବ୍ୟ ସମସ୍ତେ ବୁଝିପାରିବେ ନାହିଁ। କିନ୍ତୁ ଯେତେବେଳେ ପରୀକ୍ଷିତ ମହାରାଜ ଜାଣିବା ପାଇଁ ଚାହିଁଲେ, ପ୍ରକୃତରେ ଏ ଘଟଣାଟି, ଏ ଲୀଳାଟି ଭଗବାନଙ୍କର କୁମାର ବୟସରେ ହୋଇଥିଲା, ପଞ୍ଚମ ବର୍ଷରେ ହୋଇଥିଲା। ପ୍ରତିଦିନ ଯେତେବେଳେ ଭଗବାନ ଏବଂ ତାଙ୍କର ସାଙ୍ଗ ବାଳକମାନେ ବୃନ୍ଦାବନକୁ ଯାଆନ୍ତି, ବୃନ୍ଦାବନରେ ଭଗବାନଙ୍କର ଯେଉଁ ସବୁ ଲୀଳା ହୋଇଥିଲା, କେଉଁଦିନ ବକାଶରେ ମଧ୍ୟ କରିଥିଲେ, କେଉଁଦିନ ଅଭାସ କ'ଣ ଅଶ୍ୱାସରେ ମଧ୍ୟ କରିଥିଲେ, ଦିନକାଶ ଇତ୍ୟାଦି ଅନେକ ଅସୁରକୁ ଭଗବାନ ମଧ୍ୟ କରିଛନ୍ତି। ଏବଂ ସେ ଲୀଳା ସବୁ ବାଳକମାନେ ଆସି ତାଙ୍କର ଘରେ ବା ଗ୍ରାମରେ ବ୍ରଜରେ ସମସ୍ତେ କଥାବାର୍ତ୍ତା ସବୁ ହୁଅନ୍ତି, କଥା ହୁଅନ୍ତି। କିନ୍ତୁ ଏ ଲୀଳାଟି ଯଦିଓ ଭଗବାନଙ୍କର ପାଞ୍ଚ ବର୍ଷ ବୟସରେ ହୋଇଥିଲା, କୁମାର ଲୀଳା ହୋଇଥିଲା, କିନ୍ତୁ ତାଙ୍କର ସାଙ୍ଗ ବାଳକମାନେ ଏହାକୁ ପୌବର୍ଣ୍ଣ ବୟସରେ ବର୍ଣ୍ଣନା କରିଥିଲେ, ମାନେ ଷଷ୍ଠ ବର୍ଷରେ ବର୍ଣ୍ଣନା କରିଥିଲେ। ଏତିକି କହି ସୁଖଦେବ ଗୋସ୍ୱାମୀ ଅନ୍ୟ ଲୀଳା କହିବା ପାଇଁ ଚାହୁଁଥିଲେ। କିନ୍ତୁ ପରୀକ୍ଷିତ ମହାରାଜ ଯେତେବେଳେ ପ୍ରଶ୍ନ ପଚାରିଲେ ଯେ କାହିଁକି କୁମାର ବୟସରେ ଲୀଳା, କୁମାର ବୟସରେ ଆଲୋଚନା ନହେଇ ଗୌବନ ବୟସରେ କାହିଁକି ଆଲୋଚନା ହେଲା, ପାଞ୍ଚ ବର୍ଷର ଲୀଳା ତାହେଲେ ସେଇଦିନ ଆଲୋଚନା ହେବା କଥା, ସେଇଦିନ ତାଙ୍କର ସାଙ୍ଗ ବାଳକମାନେ କହିବା କଥା, କାହିଁକି ଗୋଟେ ବର୍ଷ ପରେ କହିଲେ ନା? ଇଏ ହେଉଛି ବହୁତ ଗଭୀର ତତ୍ତ୍ୱ। କିନ୍ତୁ ଯେହେତୁ ସୁଖଦେବ ଗୋସ୍ୱାମୀ ପ୍ରଶ୍ନ ମାନେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ, ତେଣୁ ସୁଖଦେବ ଗୋସ୍ୱାମୀ ବାଧ୍ୟ ହେଲେ ସେ ଘଟଣାଟି କହିବା ପାଇଁ, ଏ ବ୍ରହ୍ମମୋହନ ଲୀଳା ଯାହାକି 13 ଅଧ୍ୟାୟରେ ବର୍ଣ୍ଣନା କରାଯିବ ଏବଂ 14 ଅଧ୍ୟାୟରେ ବ୍ରହ୍ମା ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିବ। ତେଣୁ ଭଗବାନଙ୍କର ଯେତେ ଲୀଳା ଅଛି, ଯେତେ ରହସ୍ୟପୂର୍ଣ୍ଣ ଲୀଳା ଅଛି, ତା ଭିତରୁ ଏ ଲୀଳାଟି ଗୋଟିଏ ବହୁତ ରହସ୍ୟପୂର୍ଣ୍ଣ ଲୀଳା। ଯାହା ହଉ, ଭଗବାନ ଯେଉଁ ସେଦିନ ଆସିଲେ, ସେଦିନ ପ୍ରକୃତରେ ଆଚାର୍ଯ୍ୟମାନେ କହୁଛନ୍ତି ତାଙ୍କ ସାଙ୍ଗରେ ବଳରାମ ଆସିନଥିଲେ। ସବୁଦିନେ କୃଷ୍ଣ ବଳରାମଙ୍କ ସହିତ ଅନ୍ୟ ସାଙ୍ଗ ବାଳକମାନେ ଆସନ୍ତି, ବର୍ଷା ଚାରଣ କରନ୍ତି, କିନ୍ତୁ ସେଦିନ ବଳରାମ ଆସିନଥିଲେ। କାହିଁକି ନା ତାଙ୍କର ଜନ୍ମ ନକ୍ଷତ୍ର ପୁତି ପଡ଼ିଥିଲା, ଯେଉଁଥିପାଇଁ କି ବଳରାମ ଆସିନଥିଲେ। ଭଗବାନଙ୍କର ଲୀଳା ଏଭଳି ମୋହକାରକ ଯେ ଏମିତିକି ବଳରାମ ମଧ୍ୟ ମୋହ ହୋଇଯାଇଛନ୍ତି, ବଳରାମ ମଧ୍ୟ ଜାଣିପାରିଲେଣି ପ୍ରକୃତରେ କିଭଳି ଏସବୁ ଲୀଳା ଚାଲିଛି, ମାୟା କି ନାହିଁ ଜାଣିପାରିଲେ ନାହିଁ ବଳରାମ, ଭଗବାନ ସ୍ୱୟଂ ଜାଣିପାରୁନାହାନ୍ତି। କୃଷ୍ଣଙ୍କର ଯେ ପ୍ରଥମ ବିସ୍ତାର ବଳରାମ, ସେ ମଧ୍ୟ ଜାଣିପାରୁନାହାନ୍ତି। ତେଣୁ ଏଇ ଭଗବାନ ଏଇ ଲୀଳା ମାଧ୍ୟମରେ ଅନେକ ତତ୍ତ୍ୱ ପ୍ରକାଶ କରନ୍ତି। ତେଣୁ ଗୋଟିଏ ତତ୍ତ୍ୱ ହେଉଛି ଯେ ଭଗବାନ କୃଷ୍ଣ ହେଉଛନ୍ତି ମୂଳ, କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ, କୃଷ୍ଣଙ୍କ ଠାରୁ ଆଉ ଉନ୍ନତରେ କେହି ନାହାନ୍ତି। ସେ ବିଭିନ୍ନ ପ୍ରକାର ଅବତାର ଆସୁଛନ୍ତି, ଏକତାଂଶ କଳାପୁଂଶ, କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ। ଯେତେ ଅବତାର ଆସିଲେ ମଧ୍ୟ କିନ୍ତୁ ମୂଳ ଅବତାର ହେଉଛନ୍ତି କୃଷ୍ଣ, କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ବଳରାମ ନିଜେ ଯିଏକି ସ୍ୱୟଂ ଭଗବାନ, ସମସ୍ତ ଜ୍ଞାନ ତାଙ୍କ ପାଖରେ ରହିଛି, ଜ୍ଞାନ ତତ୍ତ୍ୱ ଚିତ୍ ତତ୍ତ୍ୱ ସେ ମୂଳ ଗୁରୁ ସିଏ, କିନ୍ତୁ ତଥାପି ସେ କୃଷ୍ଣଙ୍କର ମୋହରେ ମୋହିତ ହୋଇଯାଇଛି। ତେଣୁ ଏଇଥିରେ ଆମେ ଜାଣିବା କେତେ ରହସ୍ୟପୂର୍ଣ୍ଣ ଲୀଳା ଭଗବାନ ଏଇଟା ଜଣାଇବା ପାଇଁ ଭଗବତ ଗୀତାରେ ଭଗବାନ କହିଛନ୍ତି ବର୍ତ୍ତ ପରତରଙ୍ଗ ନାନ୍ୟ କିଞ୍ଚିତ ଅସ୍ତି ଧନଞ୍ଜୟ, କୃଷ୍ଣଙ୍କ ଛଡ଼ା ଆଉ ତାଙ୍କ ଯେଉଁ ଉନ୍ନତର ତତ୍ତ୍ୱ କିଛି ନାହିଁ। ସେଥିପାଇଁ ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଏକଲେ ଈଶ୍ୱର କୃଷ୍ଣ, ଏକଲା ଈଶ୍ୱର କୃଷ୍ଣ ଆର୍ ସବୁ ଭୃତ୍ୟ, ଭଗବାନ ହେଉଛନ୍ତି ଏକ ଏବଂ ଆଉ ଯେତେ ଯାହା ରହିଲେ ସେମାନେ ସମସ୍ତେ ତାଙ୍କର ସେବକ, ଯାହାର ଯେଛି ନାଚା ସେ ତେଛି କରି ନୃତ୍ୟ, ସେ ଯାହାକୁ ଯେଉଁଭଳି ଭାବରେ ନଚାଇବା ପାଇଁ ଚାହିଁବେ ସେ ସେଇଭଳି ଭାବରେ ନୃତ୍ୟ କରିବ। ତେଣୁ ସେଥିପାଇଁ ଭଗବାନ ଚାହିଁଥିଲେ ଯେ ବଳରାମ ମଧ୍ୟ ନଯାଆନ୍ତୁ, ଆଜି ଭାଇ ମଧ୍ୟ ନଯାଆନ୍ତୁ। ତେଣୁ ସେଦିନ ଭୋରୁ ଭୋରୁ ସେ ବଜେଇଦେଲେ, ତାଙ୍କର ଇସାରା ଦେଇଦେଲେ, ତେଣୁ ତାଙ୍କର ସାଙ୍ଗ ବାଳକମାନେ ସମସ୍ତେ ଭୋରୁ ଭୋରୁ ଚାଲିଯାଇଛନ୍ତି, ବଣକୁ ଚାଲିଯାଇଛନ୍ତି, ଖାଦ୍ୟ ପଦାର୍ଥ ସବୁ ନେଇକି ଯାଇଛନ୍ତି। ଜଣେ ଆଚାର୍ଯ୍ୟ କହୁଛନ୍ତି ପ୍ରଥମଥର ପାଇଁ ବଣରେ ବନଭୋଜନ କରୁଛନ୍ତି, ଏଇଟା ପ୍ରଥମଥର ପାଇଁ ବୋଲି କୁହାହେଉଛି, ସିଦ୍ଧର୍ଶନ କହିଛନ୍ତି ଭଗବାନ। ତେଣୁ ସେମାନେ ସବୁ ତାଙ୍କର ଖାଦ୍ୟ ପଦାର୍ଥ ଆଉ ସକାଳେ କିଛି ନ ଖାଇକରି ଖାଦ୍ୟ ପଦାର୍ଥ ସବୁ ଧରିକି ଆସିଛନ୍ତି, ଶିକାର ଧରିକି ଆସିଛନ୍ତି। ତାକୁ ସବୁ ଜଣେ ଆଚାର୍ଯ୍ୟ କହୁଛନ୍ତି ସେମାନେ କ'ଣ କରୁଛନ୍ତି, ଯେତେବେଳେ ବର୍ଷାମାନଙ୍କୁ ଚାରଣ କରୁଛନ୍ତି ତାକୁ ସବୁ ଲୁଚେଇକି ରଖିଛନ୍ତି, କଣ୍ଟା କଣ୍ଟା ପକେଇକିରି ଯେମିତି ତାକୁ ନ ନେବ, ଏଇଭଳି ଭାବରେ ତାଙ୍କର ଖାଦ୍ୟ ପଦାର୍ଥ ସବୁ ରଖିଛନ୍ତି। କିନ୍ତୁ ଭଗବାନଙ୍କ ଲୀଳା ଚାଲିଛି, ବହୁତ ଆନନ୍ଦଦାୟକ ଲୀଳା। ତେଣୁ ତାଙ୍କର ସାଙ୍ଗ ବାଳକମାନେ କ'ଣ କରୁଛନ୍ତି ନା, ମୁଷ୍ଣୁଙ୍କୁ ଅନ୍ୟାନ୍ୟ ଶିକ୍ଷା ଆଦି ଚୋରି କରି ନେଇଯାଉଛନ୍ତି, ଚୋରି ଲୀଳା ଗୋଟେ ହେଉଛି। ଭଗବାନ ଯଦି ପ୍ରସିଦ୍ଧମ ନବନୀତ ଚୋରମ, ଯେତେ ଚୋର ଅଛନ୍ତି ଚୋରାଗ୍ରଗଣ୍ୟମ ସେ ଭଗବାନ କୃଷ୍ଣ, ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଳ ଚଦୁକୋଳ ଚୌରମ ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ରଗଣ୍ୟମ ପୁରୁଷଂ ନମାମି। ଯେତେ ଚୋର ଅଛନ୍ତି ଆମର ଭାରତବର୍ଷରେ ହଉ ବା ସାରା ପୃଥିବୀରେ ହଉ, ଯେତେ ବିଖ୍ୟାତ ଚୋର ଅଛନ୍ତି ତାଙ୍କଠାରୁ ଚୋରି ବିଦ୍ୟାରେ ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ବ୍ରଜେ ପ୍ରସିଦ୍ଧ, ସେ ବ୍ରଜେ ପ୍ରସିଦ୍ଧ ହେଉଛନ୍ତି ଚୋର, ନବନୀତ ଚୋର। ଆସନ୍ତାକାଲିଠୁ ଆମେ ସେଟା ପାଳନ କରିବା, କେମିତି ସେ ଚୋରି କରି ବନ୍ଧା ହୋଇଛନ୍ତି ମା ଯଶୋଦାଙ୍କ ପାଖରେ, ଦାମୋଦର ଲୀଳା ଆରମ୍ଭ ହେବ ଆସନ୍ତାକାଲି କାର୍ତ୍ତିକ ମାସରେ। ତେଣୁ ବ୍ରଜରେ ସେ ପ୍ରସିଦ୍ଧ, ଭଗବାନ ହିସାବରେ ପ୍ରସିଦ୍ଧ ନୁହନ୍ତି, ଚୋର ହିସାବରେ ପ୍ରସିଦ୍ଧ, ନବନୀତ ଚୋର। ପୁଣି କ'ଣ ପ୍ରସିଦ୍ଧ ନା, ପ୍ରଜାଙ୍କ ଜନାନାମ ଚୁକୁଳ ଚୌର, ବାଳିକାମାନଙ୍କର ମଧ୍ୟ ସେ ବସ୍ତ୍ର ହରଣ କରିଥିଲେ, ସେଥିପାଇଁ ମଧ୍ୟ ପ୍ରସିଦ୍ଧ ଚୋର, ସେ ପ୍ରସିଦ୍ଧ ଚୋର। କିନ୍ତୁ ଖାଲି ଯେ ଏତିକି ସେ ଚୋରି କରନ୍ତି ତା ନୁହଁ, ଅନେକ ଜନ୍ମାର୍ଜିତ ପାପ ଚୌରମ, ଅନେକ ଜନ୍ମ ଜନ୍ମ ଧରି ଆମେ ଯେଉଁ ପ୍ରକାର ପାପ କରିଛେ ଏ ପାପକୁ କେହି ଚୋରି କରିପାରିବା ନାହିଁ। ଯେତେ ଚୋର ଅଛନ୍ତି ପୃଥିବୀରେ ବା ଦୁନିଆରେ ଯେତେ ଚୋର ଅଛନ୍ତି ଏ ପାପକୁ କେହି ଚୋରି କରିପାରିବେ ନାହିଁ, ଏକମାତ୍ର ଭଗବାନଙ୍କ ଛଡ଼ା। ତେଣୁ ଭଗବାନଙ୍କର ଗୋଟେ ନାମ ହେଉଛି ହରି, ସବୁକିଛି ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସମସ୍ତ କିଛି ଅମଙ୍ଗଳକୁ ସେ ଦୂର କରନ୍ତି, ଚୋରି କରି ନେଇଯାଆନ୍ତି। ସେ ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ର ଗଣ୍ୟମ ପୁରୁଷ ନମାମି। ତେଣୁ ଆମର ବିଲମଙ୍ଗଳ ଠାକୁର ତାଙ୍କର ଚୌରାଗ୍ରଗଣ୍ୟ ସ୍ତୋତ୍ରରେ ବର୍ଣ୍ଣନା କରୁଛନ୍ତି, ସେ ହେଉଛନ୍ତି ଚୌରରେ ଅଗ୍ରଗଣ୍ୟ ଶ୍ରେଷ୍ଠ ଚୋର। ଯଦି ପ୍ରାଇଜ୍ ଦିଆଯାଏ, ଆମେ ଯଦି ନୋବେଲ ପ୍ରାଇଜ୍ ଦିଆଯାଉଛି ସେଭଳିଆ ଯଦି ପ୍ରାଇଜ୍ ଦିଆଯିବ ଶ୍ରେଷ୍ଠ ଚୋର କିଏ, ତାହେଲେ ଭଗବାନ ସବୁଥିରେ ସେ ଶ୍ରେଷ୍ଠ, ଏମିତି କିଛି ନାହିଁ ଯେଉଁଥିରେ ସେ ଟିକେ ଉଣା ପଡ଼ିଯିବେ, ସବୁଥିରେ ସେ ଶ୍ରେଷ୍ଠ। ତେଣୁ ଶ୍ରେଷ୍ଠ ଚୋର ହିସାବରେ ସେ ମଧ୍ୟ ପ୍ରାଇଜ୍ ପାଇବେ, ଭକ୍ତମାନେ ତାଙ୍କୁ ପ୍ରାଇଜ୍ ଦେଉଛନ୍ତି ସବୁବେଳେ, ସେଇଟାକୁ ସ୍ମରଣ କରି ଭଗବାନ ଏଭଳି ଚୋରିଲୀଳା କରିଥିଲେ, ପ୍ରତିବର୍ଷ ଗୋଟିଏ ମାସ ଧରି ସେଇଟାକୁ ସ୍ମରଣ କରୁଛନ୍ତି, ଶ୍ରେଷ୍ଠ ଚୋର ଆପଣ ଶ୍ରେଷ୍ଠ ଚୋର। ଏଇଭଳି ଭାବରେ ସବୁଦିନେ ଭଗବାନ ପ୍ରାର୍ଥନା କରି ସେସବୁ ସ୍ମରଣ କରୁଛନ୍ତି, ଶ୍ରେଷ୍ଠ ଚୋର ଆୱାର୍ଡ଼ ତାଙ୍କୁ ଦିଆଯାଉଛି। ଏବଂ ଭଗବାନ ମଧ୍ୟ ମଧ୍ୟ ସେଥିରେ ବହୁତ ଆନନ୍ଦିତ ହେଉଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନ ଏବଂ ଜୟ ଶ୍ରୀ କବିତା କୃଷ୍ଣ ବଳରାମ ଜଗନ୍ନାଥ ବଳଦେବ କିନ୍ତୁ ସେ ଯେଉଁ ଚୋରି କରୁଛନ୍ତି ସେ ଚୋରିରେ ସେ ପ୍ରଶଂସିତ ହେଉଛନ୍ତି, ଇଏ ହେଉଛି ଭଗବାନଙ୍କର ଭଗବତ୍ତା। କିଏ ଚୋରି କରି ପ୍ରଶଂସିତ ହୁଅନ୍ତି ନାହିଁ, କିନ୍ତୁ ଭଗବାନ ଚୋରି କରି ମଧ୍ୟ ସେ ପ୍ରଶଂସିତ ହେଉଛନ୍ତି। ତେଣୁ ଏଇଟାକୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ, ଭଗବାନଙ୍କର ଚୋରି ସାଧାରଣ ଚୋରି ନୁହଁ, ଦିବ୍ୟ, ସବୁକିଛି ଭଗବାନଙ୍କର ଦିବ୍ୟ। ଜନ୍ମ କର୍ମ ଚନ୍ଦ୍ର ଦିବ୍ୟମ ଏବଂ ଯୋଗ ତତ୍ତ୍ୱଧ ଚକ୍ତା ଦେହମ ପୁନର୍ଜନ୍ମ ମାଇତି ମହାନ ଶ୍ରୋଜନ। ଆମେ ଭଗବାନଙ୍କର ଜନ୍ମ ବା କର୍ମ ଇତ୍ୟାଦି ଯେଉଁ ଲୀଳା ସବୁ ରହିଛି, ଏ ଦଶମ ଅଧ୍ୟାୟ ଦଶମ ସ୍କନ୍ଧରେ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରାଯାଇଛି, ଅନେକ ଲୀଳା ବର୍ଣ୍ଣନା କରାଯାଇଛି। ଏ ଲୀଳା ବୁଝିବା ପାଇଁ ଆପଣଙ୍କୁ ଅନ୍ତତଃ ପକ୍ଷେ ଭାଗବତ ପ୍ରଥମ ସ୍କନ୍ଧରୁ ନବମ ସ୍କନ୍ଧ ପର୍ଯ୍ୟନ୍ତ ପାଠ କରିବାକୁ ପଡ଼ିବ ବା ଶ୍ରବଣ କରିବାକୁ ପଡ଼ିବ। ନବମ ସ୍କନ୍ଧ ପର୍ଯ୍ୟନ୍ତ ଜଣେ ଶ୍ରବଣ କଲେ ଭଗବାନଙ୍କ ଲୀଳା ଶ୍ରବଣ କରିବା ପାଇଁ ସେ ଯୋଗ୍ୟ ହେବେ, ସେଥିପାଇଁ ବିଦୁର ଯେତେବେଳେ ଉଦ୍ଧବ ମୈତ୍ରମୁନି ପଚାରୁଛନ୍ତି ଭଗବାନଙ୍କର ଏଇସବୁ ଲୀଳା ବର୍ଣ୍ଣନା କରିବା ପାଇଁ, ସେସବୁ ଏ ଲୀଳା ବର୍ଣ୍ଣନା କରିନାହାନ୍ତି, ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରିନାହାନ୍ତି ସେସବୁ ଭଗବାନଙ୍କର କେମିତି ଭୌତିକ ଜଗତ ସୃଷ୍ଟି ହେଉଛି, ସେସବୁ ବିଷୟରେ ବର୍ଣ୍ଣନା କରୁଛନ୍ତି। ତେଣୁ ଭଗବାନଙ୍କ ଲୀଳା ବୁଝିବା ପାଇଁ ହେଲେ ଅନ୍ତତଃ ପକ୍ଷେ ଜଣେ ପ୍ରଥମ ସ୍କନ୍ଧରୁ ନବମ ସ୍କନ୍ଧ ପାଠ କଲେ ସେ ଯୋଗ୍ୟତା ପ୍ରାପ୍ତ ହେଲେ। ପୁଣି ମଧ୍ୟ ଭଗବାନ ଯେଉଁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଭାଗବତ ଦଶମ ସ୍କନ୍ଧରେ, ଏ ଲୀଳାକୁ ଯଦି ଆମେ ତତ୍ତ୍ୱରେ ନ ବୁଝିପାରିବା ତାହେଲେ ମଧ୍ୟ ଆମର ପତନ ହୋଇଯିବ। ସେଥିପାଇଁ ଏକାଦଶ ସ୍କନ୍ଧରେ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବଦ୍ଗୀତାରେ ଭଗବାନ କହିଛନ୍ତି, ଅହମ୍ ହି ସର୍ବ ଜ୍ଞାନମ୍ ଭୋକ୍ତା ଚ ପ୍ରଭୁରେବ ଚ ନ ତୁ ମାମ ବି ଜ୍ଞାନାଦି ତତ୍ୱନା ସ୍ତବନ୍ଦିତେ। ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି କିଭଳି ଭଗବାନ ଶ୍ରେଷ୍ଠ ଉପଭୋଗକାରୀ, ଅହମ୍ ହି ସର୍ବ ଜ୍ଞାନମ୍ ଭୋକ୍ତା ଚ ପ୍ରଭୁରେବ ଚ, ସେ ସବୁକିଛିର ମାଲିକ ଏବଂ ସବୁକିଛିର ଉପଭୋଗକାରୀ। କିନ୍ତୁ ଏଇଟାକୁ ଯଦି ଆମେ ତତ୍ତ୍ୱରେ ନ ବୁଝିବା ତାହେଲେ ଆମର ପତନ ହୋଇଯିବ। ସେଥିପାଇଁ ଭାଗବତ ଦଶମ ସ୍କନ୍ଧରେ ଯେଉଁ ଲୀଳା ସବୁ ରହିଛି ଆମ ଶିଶୁ ଗୌରବ ଭୂଷଣ ମହାରାଜ କହନ୍ତି, ଏଇଟାକୁ ଆମେ ଯଦି ତତ୍ତ୍ୱରେ ନ ବୁଝିବା, ଭାଗବତ ଏକାଦଶ ସ୍କନ୍ଧରେ ଏସବୁ ତତ୍ତ୍ୱ ବର୍ଣ୍ଣନା କରାଯାଇଛି, ଏଇଟାକୁ ଯଦି ତତ୍ତ୍ୱରେ ନ ବୁଝିବା ତାହେଲେ ପୁଣି ଆମର ପତନ ହୋଇଯିବ। ତେଣୁ ଭଗବାନଙ୍କ ଲୀଳାକୁ ଏଇଭଳି ଭାବରେ ବୁଝିବାକୁ ପଡ଼ିବ। ଏସବୁ ବିଗତ ଲୀଳା ଲାଗିବ, ଯେମିତି ସାଧାରଣ ବାଳକମାନେ ସବୁ କାର୍ଯ୍ୟ କରୁଛନ୍ତି ସେଇଭଳି ଭାବରେ ଲାଗିବ। ସେଥିପାଇଁ ଆ ପରେ କହିବେ ସବୁ ସୁଖଦେବ ଗୋସ୍ୱାମୀ କହିବେ, ଇଥମ୍ ସତାମ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟବତାନାମ ପରଦୈବ ତେନ ମାୟାଶ୍ରିତାନାମ ପର ନରଦାରକେଣ ସାକମ ବିଜଭୁ କୃତପୂର୍ଣ୍ଣ ପୂଜା। ଭଗବାନଙ୍କୁ ସେଥିପାଇଁ ଯେଉଁ ବାଳକମାନେ ଲୀଳା କରୁଛନ୍ତି ଯେ ସାମାନ୍ୟ ବାଳକ ନୁହନ୍ତି, କୃତପୂର୍ଣ୍ଣ ପୂଜା ଅନେକ ଜନ୍ମ ଧରି ପୁଣ୍ୟ କାର୍ଯ୍ୟ କରିଥିବା ହେତୁ ଆଜି ସେ ଏହି ସୁଯୋଗ ପ୍ରାପ୍ତ ହୋଇଛନ୍ତି, ଭଗବାନଙ୍କ ସହିତ ଲୀଳା କରୁଛନ୍ତି। ତେଣୁ କୁହାଯାଉଛି ଯେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଭଗବାନଙ୍କର ଲୀଳାକୁ ସମସ୍ତେ ମୋହ ହୋଇଯିବେ, ବ୍ରହ୍ମା ଯେ ମୋହ ହୋଇଯିବେ ସେଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି। ବଳରାମ ମଧ୍ୟ ମୋହିତ ହେବେ, ସ୍ୱୟଂ ଭଗବାନ ବ୍ରହ୍ମା ତ ଜୀବ ତତ୍ତ୍ୱ, ଇଏ ହେଉଛି ବିଷ୍ଣୁ ତତ୍ତ୍ୱ ସ୍ୱୟଂ ବଳରାମ, ସେ ମଧ୍ୟ ମୋହିତ ହୋଇଯିବେ। ତେଣୁ ଯେଉଁ କୁହାଗଲା ଯେ ଇଥମ୍ ସତାମ ବ୍ରହ୍ମ ସୁଖାନୁଭୂତ୍ୟା, ଏଇ ଯେଉଁ ଭଗବାନଙ୍କ ସବୁ ଲୀଳା ସବୁ ଚାଲିଛି, ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଭଗବାନଙ୍କର ଚାଲିଗଲା ପରେ ଏସବୁ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ଯେମିତି ତାଙ୍କର ଦେଖୁଛନ୍ତି ସ୍ୱଚକ୍ଷରେ ଦେଖୁଛନ୍ତି, ସେଥିପାଇଁ ସେ କହୁଛନ୍ତି ଏଇ ଯେଉଁ ଲୀଳା ଚାଲିଛି ଇଏ ସତାନ ଯେଉଁମାନେ ଭଗବାନ, ଭଗବାନଙ୍କର ଗୋଟେ ନାମ ହେଉଛି ସତ୍, ତେଣୁ ସତ୍ର ଯେଉଁମାନେ ଆଶ୍ରୟ ନେଇଛନ୍ତି ତାଙ୍କୁ ସତାନ ବୋଲି କୁହାଯାଉଛି। ତେଣୁ ସେଇ ଭକ୍ତମାନେ ଯେତେବେଳେ ଭଗବାନଙ୍କୁ ଦର୍ଶନ କରନ୍ତି, କୃଷ୍ଣଙ୍କୁ ଦର୍ଶନ କରନ୍ତି, ସେମାନେ ବ୍ରହ୍ମ ସୁଖ ଅନୁଭବ କରନ୍ତି। ଯେଉଁମାନେ ବ୍ରହ୍ମବାଦୀମାନେ ସେମାନେ କୃଷ୍ଣଙ୍କୁ ଦେଖିଲେ ସେଇ ଯେଉଁ ବ୍ରହ୍ମ ଚିନ୍ତନରେ ଯେଉଁ ଆନନ୍ଦ ସେ ପ୍ରାପ୍ତ ହୁଅନ୍ତି, ସେ ଆନନ୍ଦ ଏଇ କୃଷ୍ଣଙ୍କୁ ଦର୍ଶନ କଲେ ସେ ଆନନ୍ଦ ସେମାନେ ପ୍ରାପ୍ତ ହୁଅନ୍ତି, ବ୍ରହ୍ମ ସୁଖାନୁଭୂତ୍ୟା। ଦାସ୍ୟବତାନାମ ପରଦୈବ ତେନ, ଯେଉଁମାନେ ଭଗବାନଙ୍କର ସହିତ ଦାସ୍ୟ ଭାବରେ ସଂଯୁକ୍ତ ରହିଛନ୍ତି ସେମାନେ କୃଷ୍ଣଙ୍କୁ ଦେଖିଲେ ଜାଣନ୍ତି ଇଏ ହେଉଛନ୍ତି ଆମର ଶ୍ରେଷ୍ଠ ଦେବତା ପରଦୈବ ତେନ। କିନ୍ତୁ ଯେଉଁମାନେ ମାୟାରେ ଅଛନ୍ତି ସେମାନେ ଭାବନ୍ତି ନରଦାର କେଣ, ଇଏ ଆମ ଭଳି ଜଣେ ମନୁଷ୍ୟ, ବର୍ତ୍ତମାନ ମଧ୍ୟ କୃଷ୍ଣଙ୍କୁ କେତେ ଜଣ ଜାଣିଛନ୍ତି, ସେଥିପାଇଁ ଭଗବତ ସପ୍ତମ ଧ୍ୟାନରେ ଭଗବାନ କହିଛନ୍ତି, ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯଦି ସିଦ୍ଧ ହେ ଯତଦାମପି ସିଦ୍ଧାନାମ କଶ୍ଚିତ୍ ମାମ ବେଦି ତତ୍ତ୍ୱତ। ଖୁବ୍ କ୍ୱଚିତ୍ ଲୋକ କୋଟିକରେ ଗୋଟିଏ ମଧ୍ୟ ଭୋଜିବା ବଡ଼ କଷ୍ଟ। ତେଣୁ ଭଗବାନଙ୍କର ଏ ଯେଉଁ ତତ୍ତ୍ୱ ରହିଛି, ଯେଉଁମାନେ ମାୟା ସୀତା ଯେଉଁମାନେ ମାୟାର ଅଧୀନରେ ଅଛନ୍ତି, ତ୍ରିଗୁଣମୟୀ ମାୟାର ଅଧୀନରେ ଅଛନ୍ତି, ସେମାନେ କୃଷ୍ଣଙ୍କର ଏସବୁ ଅଦ୍ଭୁତ ଲୀଳା ଦେଖିଲେ ମଧ୍ୟ ସେ ଜାଣିପାରନ୍ତି ନାହିଁ ଯେ ଭଗବାନ, ଯେମିତି କଂସ ଏତେ ପ୍ରକାର ଲୀଳା ଅଦ୍ଭୁତ ଲୀଳା କଲେ ମଧ୍ୟ କଂସ ଜାଣିପାରିଲା ନାହିଁ ସେ ହେଉଛନ୍ତି ଭଗବାନ ବୋଲି। ସେ ଭାବୁଛି ନରଦାର କେଣ, ମୋ ଭଳି ସେ ଜଣେ ମନୁଷ୍ୟ, ମୁଁ ତାକୁ ହତ୍ୟା କରିବି। ତେଣୁ ଏଇଟା କୁହାଯାଉଛି ଯେ ମାୟା ସୀତାନା ନରଦାର ସାକମ ବୋଝ ହଉ କୃତପୂର୍ଣ୍ଣ ପୂଜା, ଏଇଭଳି ଭାବରେ ବହୁତ ପୁଣ୍ୟ କାର୍ଯ୍ୟ କରିଥିବା ହେତୁ ସେମାନେ ଭଗବାନ ସହିତ ଲୀଳାରେ ଭାଗ ନେଉଛନ୍ତି। ଆପଣମାନେ ମଧ୍ୟ ଯେଉଁମାନେ ଏଇ କୃଷ୍ଣ ଭାବନା ମଧ୍ୟ ସାମ୍ନାକୁ ଆସିଛନ୍ତି, ସେମାନେ ମଧ୍ୟ ଯଦି ସେହିଭଳି ଭାବରେ ଭଗବାନଙ୍କ ସେବାରେ ବ୍ରତି ରହିବେ, ଯଦି ଆମ ଜୀବନ ସଫଳ ହେବ, ତାହେଲେ ଆମେ ମଧ୍ୟ ସେହିଭଳି ଭାବରେ ଭଗବାନ ଲୀଳାରେ ସାମିଲ ହୋଇପାରିବା। ଯଦି ଅନ୍ତକାଳରେ ଭଗବାନଙ୍କ ସ୍ମୃତି ଆସିଲା, ତାହେଲେ ଆମର ଶ୍ରୀମଦ ପ୍ରଭୁପାଦ ମହାରାଜ କହନ୍ତି ଭଗବାନର ଲୀଳା ସବୁଠି ଚାଲିଛି। ବର୍ତ୍ତମାନ ମଧ୍ୟ ଭଗବାନ କେଉଁଠି ଆବିର୍ଭାବ ହେଉଥିବେ, ଭଗବାନ ବର୍ତ୍ତମାନ ମଧ୍ୟ ଏଇ ଯେଉଁ ଲୀଳାଟି ଆଜି ଆମେ ପାଠ କରୁଛେ, କ'ଣ ବଣ ଭୋଜି ଲୀଳା, ଏ ଲୀଳା ମଧ୍ୟ କେଉଁ ବଣରେ ଚାଲିଥିବ, ଏଇ ଭୌତିକ ବ୍ରହ୍ମାଣ୍ଡରେ କେଉଁଠି ଗୋଟେ ଚାଲିଥିବ, ଏସବୁ ଲୀଳାକୁ ସେଥିରେ ନିତ୍ୟ ବୋଲି କୁହାଯାଉଛି। ତେଣୁ ଯେଉଁମାନେ ଜୀବନରେ ସିଦ୍ଧି ଲାଭ କରନ୍ତି, ସେମାନେ ସେହି ଭଗବାନଙ୍କର ଯେଉଁ ଭୌମ ଲୀଳାରେ ସାମିଲ ହୁଅନ୍ତି, ଏବଂ ସେମାନେ ମଧ୍ୟ ଏହିଭଳି ଭାବରେ ଭଗବାନଙ୍କର ସାଙ୍ଗ ବାଳକମାନଙ୍କ ଭଳି ସେମାନେ ମଧ୍ୟ ଏହିଭଳି ଭାବରେ ଲୀଳାରେ ଗତ ହୋଇପାରିବେ। ତେଣୁ ଭଗବାନଙ୍କର ସାଙ୍ଗ ବାଳକମାନେ କ'ଣ କରୁଛନ୍ତି ନା, ତାଙ୍କର ମଧ୍ୟ ଏହି ଚୋରି ପ୍ରବୃତ୍ତି ସମସ୍ତଙ୍କ ରହିଛି, କାରଣ ଇଏ ମୂଳ କୃଷ୍ଣ ଭଗବାନଙ୍କ ପାଖରେ ରହିଛି ଚୋରି ପ୍ରବୃତ୍ତି, ତେଣୁ ଆମ ପାଖରେ ମଧ୍ୟ ରହିଛି ଚୋରି ପ୍ରବୃତ୍ତି। ସେଥିପାଇଁ ପ୍ରଭୁପାଦ ତାଙ୍କ ଭାଷା କହୁଛନ୍ତି ଜନ୍ମାଦି ଅସ୍ୟତଃ, ଯାହା କିଛି ଆମେ ଦେଖୁଛେ ଏ ହେଉଛି ପ୍ରଥମ ବେଦାନ୍ତ ସୂତ୍ରର ଦ୍ୱିତୀୟ ଶ୍ଳୋକ ଜନ୍ମାଦି ଅସ୍ୟତଃ। ଏହି ବେଦାନ୍ତ ସୂତ୍ରରୁ ଆମର ଭାଗବତ ଆରମ୍ଭ ହୋଇଛନ୍ତି। ପ୍ରଥମ ଶ୍ଳୋକ ହେଉଛି ଜନ୍ମାଦି ଅସ୍ୟତଃ, ତାଙ୍କୁ ବିସ୍ତାର କରି ପଡ଼ନା ଭାଷ୍ୟ, ଇଏ ହେଉଛି ଅର୍ଥୋୟାନ୍ ବ୍ରହ୍ମସୂତ୍ରାଣା, ବ୍ରହ୍ମସୂତ୍ରରେ ଇଏ ହେଉଛନ୍ତି ଅର୍ଥ ବା ଭାଷ୍ୟ। ଜନ୍ମାଦି ଅସ୍ୟତଃ କହିଲେ ବିସ୍ତାର କରାଯାଇଛି, ଜନ୍ମାଦି ଅସ୍ୟତଃ ଅନୁରା ଇତର ଦଶା ତ୍ରିଶ୍ୱରା ତିନି ବ୍ରହ୍ମରୁଦା ଜାଦି କବୈ ମୁହ୍ୟନ୍ତି ଯତ୍ସୁରେହ ତେଜବାରି ମୃଦାନ ତଥା ବିନିମୟୋ ଯତ୍ର ତ୍ରିଶବଂସା ଧାମ୍ନା ସ୍ମିନ ସଦା ନିରସ୍ତ ପୂର୍ବକଂ ସତ୍ୟ ପରମ ଭୀମହି। ଏ ଶ୍ଳୋକଟିର ଭାଷ୍ୟରେ ଆମର ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ଯିଏକି ଆମର ଇସ୍କନ୍ ପ୍ରତିଷ୍ଠାତା ଆଚାର୍ଯ୍ୟଙ୍କର ଗୁରୁଦେବ, ଢାକାରେ ତିନି ମାସ କାଳ ଏଇଟା କରିଥିଲେ ପ୍ରବଚନ ଦେଇଥିଲେ ଏହି ଶୋକ ପ୍ରଥମ ଶୋକଟି। ତେଣୁ ସବୁକିଛି ଯାହାଙ୍କ ପାଖରୁ ଆସୁଛନ୍ତି ସିଏ ହେଉଛନ୍ତି ଭଗବାନ ଜନ୍ମାଦି ଅସ୍ୟତଃ। ତେଣୁ ଏ ଚୋରି ପ୍ରବୃତ୍ତି ଭଗବାନ ରହିଛି, ଆମର ମଧ୍ୟ ଚୋରି ପ୍ରବୃତ୍ତି ରହିଛି, ତେଣୁ ବିଶେଷ ଭାବରେ ବାଳକ ବୟସରେ ଏ ଚୋରି ପ୍ରବୃତ୍ତିଟା ଦେଖିଥାଏ। ତେଣୁ ତାଙ୍କ ସାଙ୍ଗ ବାଳକମାନେ କ'ଣ କରୁଛନ୍ତି ନା, ଜଣଙ୍କ ଖାଦ୍ୟକୁ ସେଇ କଣ୍ଟା ଭିତରେ ଯେଉଁ ଲୁଚେଇକି ରଖିଥିଲେ ସେମାନେ ସବୁ ସାଙ୍ଗମାନେ ତାଙ୍କୁ ନେଇକରି ସେ ଖାଦ୍ୟକୁ ସେମାନେ ଅନ୍ୟ ଜଣଙ୍କୁ ଦେଉଛନ୍ତି, ଫିଙ୍ଗି ଦେଉଛନ୍ତି, ମୁଷ୍ଣନ୍ତି ମାନେ ଚୋରି କରୁଛନ୍ତି ସେମାନେ, ମୁଷ୍ଣନ୍ତି ଅନ୍ୟୋନ୍ୟ ଜଣେ ଅନ୍ୟ ଜଣଙ୍କର ଚୋରି କରି ନେଇଯାଉଛନ୍ତି, କରିକିରି ଶିକ୍ଷାଧୀନ ତାଙ୍କର ଯେଉଁ ଶିକାରେ ବା ଯେଉଁଥିରେ ଆଣିକି ଆସିଛନ୍ତି ସେ ଖାଦ୍ୟ ସବୁ କ'ଣ କରୁଛନ୍ତି ନା, ଜ୍ଞାତା ନାରାଜ ଶିଖିବୁ। ଯେତେବେଳେ ଜଣେ ଜାଣିଲେ ଯେ ମୋର ଖାଦ୍ୟକୁ ଏଇ ଚୋରି କରି ନେଇଯାଇଛି, ସେତେବେଳେ ଯାଇ ପହଞ୍ଚି ପାରୁଛନ୍ତି, ସେତେବେଳେ କ'ଣ କରୁଛନ୍ତି ନା ଆରାଚ ଶିଖିବୁ, ଆହୁରି ଦୁଇକୁ ସେମାନେ ପକେଇ ଦେଉଛନ୍ତି ଆରାଚ ଶିଖିବୁ। ତେଣୁ ତତ୍ର ପୁନଃ ଦୂର ଏବଂ ସେଠିକି ପୁଣି ସେ ଗଲାବେଳକୁ ସେ କ'ଣ କରୁଛନ୍ତି ନା ସେ ଆହୁରି କେଉଁଠି ଦୂରକୁ ପଠେଇ ଦେଉଛନ୍ତି ପୁନଃଦୂରାତ। ଏଇଭଳି ଭାବରେ ଯେତେବେଳେ ତାଙ୍କର ଖେଳ ଚାଲିଛି, ତେଣୁ ଯାହାର ଖାଦ୍ୟ ଚୋରି ଯାଉଛି ସେ ମନ ଦୁଃଖ କରି କ୍ରନ୍ଦନ କରୁଛି, କ୍ରନ୍ଦନ କଲେ କ'ଣ କରୁଛନ୍ତି ଅନ୍ୟ ସାଙ୍ଗମାନେ କ'ଣ କରୁଛନ୍ତି ନା ହସନ୍ତଶ୍ଚ ପୁନର୍ଦଧୁ, ହସି ହସିକିରି ପୁଣି ତାକୁ ଦେଇଦେଉଛନ୍ତି। ଏହିପରି ତାଙ୍କ ଲୀଳା ସବୁ ଚାଲିଛି, ଭଗବାନଙ୍କର ଲୀଳା ଭାବେ ବୃନ୍ଦାବନ ଲୀଳା, ସବୁ ଲୀଳାମାନଙ୍କ ଭିତରେ ଶ୍ରେଷ୍ଠ ଲୀଳା ହେଉଛି ବୃନ୍ଦାବନ ଲୀଳା ଭଗବାନ। ସେଥିପାଇଁ କୁହାଯାଉଛି ଭଗବାନ ହେଉଛନ୍ତି ମଥୁରାରେ ପୂର୍ଣ୍ଣ, ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣତର, ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ଭଗବାନଙ୍କର ଏଇ ଯେଉଁ ଲୀଳା, ଏ ଲୀଳା ଯେ ନନ୍ଦ ଯଶୋଦା ଏବଂ ଯେଉଁ ଗୋପୀମାନେ ଗୋପମାନେ ଯେଉଁମାନେ ସବୁ ଏ ଲୀଳାକୁ ଉପଭୋଗ କରୁଥିଲେ, ଏ ଲୀଳାର ମହାତ୍ମା ବୁଝିପାରୁନାହାନ୍ତି ଦ୍ୱାରକାର ରାଣୀମାନେ। ଯଦିଓ ଭଗବାନ ପ୍ରଥମେ ପ୍ରାଥମିକ ଏଗାର ବର୍ଷ କାଳ ସେ ଏଇ ବୃନ୍ଦାବନରେ ଲୀଳା ସବୁ କରିଥିଲେ, ଏ ଯେଉଁ ଲୀଳା ହେଉଛି ଏଇଟା 5 ବର୍ଷ ଲୀଳା, ବନ୍ୟଭୋଜି ଲୀଳା 5 ବର୍ଷ ଲୀଳା, ଗୋଟିଏ ବର୍ଷ ଭଗବାନଙ୍କର ଗାୟବ ହେଇଛି, କିନ୍ତୁ ଭଗବାନ ସାଙ୍ଗ ବାଳକମାନଙ୍କର ଗାୟବ ହେଇଯାଇଛି ଗୋଟେ ବର୍ଷ, ତେଣୁ 11 ବର୍ଷରୁ ଗୋଟିଏ ବର୍ଷ ଆଉ ସେ ଉପଭୋଗ କରିପାରିନାହାନ୍ତି, ମାନେ ତାଙ୍କର ସାଙ୍ଗ ବାଳକମାନେ କରିନାହାନ୍ତି, ଅନ୍ୟମାନେ କରୁଛନ୍ତି, ସେମାନେ ସବୁ ତାକୁ ବ୍ରହ୍ମା ମୋହ କରି ରଖିଛନ୍ତି। ତେଣୁ ଯାହା ହଉ ଭଗବାନଙ୍କର ଏଇ ଯେ ଲୀଳା ବୃନ୍ଦାବନ ହେଇଥିଲା ଏତେ ଆସ୍ୱାଦନୀୟ ଯେ କି ଦେବକୀ ବସୁଦେବ ମଧ୍ୟ ସେଟାକୁ ଆସ୍ୱାଦନ କରିପାରିନାହାନ୍ତି, କିନ୍ତୁ ରୋହିଣୀ ମାତା ସେଟାକୁ ଆସ୍ୱାଦନ କରିଛନ୍ତି ବୃନ୍ଦାବନରେ, ସେ ଥିଲେ ବୃନ୍ଦାବନରେ। ତେଣୁ ଯେତେବେଳେ ଭଗବାନ 11 ବର୍ଷ କାଳ ବୃନ୍ଦାବନରେ ଲୀଳା କରି ପୁଣି ମଥୁରାକୁ ଫେରିଲେ, ଅକ୍ରୁର ଆସି ଭଗବାନଙ୍କୁ ନେଇଗଲେ, ମଥୁରାକୁ ନେଇଗଲେ, ସେଠି କଂସକୁ ଭଗବାନ ବଦ୍ଧ କରିଛନ୍ତି, ହତ୍ୟା କଲା ପରେ ପୁଣି 18 ବର୍ଷ କାଳ ସେଠି ମଥୁରାରେ ଲୀଳା କରିଛନ୍ତି, ଏବଂ ତାପରେ ପାଖାପାଖି 100 ବର୍ଷ ସେ ଲୀଳା କରିଛନ୍ତି ଦ୍ୱାରକାରେ। ଦ୍ୱାରକାରେ 16,108 ରାଣୀ ବିବାହ କରିଛନ୍ତି। ତେଣୁ 16,108 ରାଣୀ, ଏକଥା ମୁଁ ଏବେ ଯେଉଁ ଯାଇଥିଲି କାନାଡ଼ାରେ, ସେଠି ଗୋଟେ ଜଗନ୍ନାଥ ମନ୍ଦିର ଅଛି, ସେଠି ମୁଁ ଏ କଥା ମୋତେ କହିଲେ, ଜଗନ୍ନାଥ ମନ୍ଦିର ଆକ୍ଚୁଆଲି ନୁହଁ, ସେ ହେଉଛି ଆମର ଭାରତ ସେବା ସଂଘ, ସେଠି ଗୋଟେ ରହିଛି, ସେଠି ଜଗନ୍ନାଥକୁ ରଖିଛନ୍ତି। ତେଣୁ ମୋତେ ସେ ଯେ ଜଗନ୍ନାଥଙ୍କର ଦାୟିତ୍ୱ ଅଛନ୍ତି, ମୋତେ କହିଲେ ଆପଣ ଟିକେ କଥା କୁହନ୍ତୁ ଜଗନ୍ନାଥ କାହିଁକି ବୋଲି ଲୋକ ରହିଛନ୍ତି। ତେଣୁ ମୁଁ ଏଇ କଥା ଯେତେବେଳେ କହିଲି ସେଠି ଯେ ଭଗବାନଙ୍କର 16,108 ରାଣୀ, ସେଠି ସେମାନେ ବିଶ୍ୱାସ କରିପାରିଲେନି। ଆକ୍ଚୁଆଲି ସେମାନେ ତାଙ୍କ ଭିତରେ ଅଧିକାଂଶ ହେଉଛନ୍ତି କିଏ ନା, ଆମର ଯେଉଁ ଦକ୍ଷିଣ ଆମେରିକା ରହିଛି, ଗୁଆଇନିଆ ବୋଲି ଗୋଟେ ରାଜ୍ୟ ଅଛି, ସେମାନେ ସବୁ ଆମର ଇଣ୍ଡିଆନ୍ ଲୋକମାନେ ସେଠି ଯାଇଥିଲେ, ହିନ୍ଦୁମାନେ ସେଠି ଯେଉଁ ଯାଇଛନ୍ତି ବ୍ରିଟିଶ ପିରିୟଡ଼ରେ ଯାଇଥିଲେ, ଏବଂ ସେ ସମୟରେ ସେମାନେ କ୍ରୀତଦାସ ହେଇକି ଥିଲେ, ତେଣୁ ତାଙ୍କର ଯେଉଁ ହିନ୍ଦୁ ସଂସ୍କୃତି ସେଟା ଲୋପ ପାଇଯାଇଥିଲା। କିନ୍ତୁ ଆସ୍ତେ ଆସ୍ତେ ସେମାନେ ଯେତେବେଳେ ବର୍ତ୍ତମାନ ସବୁ ବ୍ରିଟିଶ ଶାସନ କାଢ଼ିଗଲା, ତାପରେ ସେମାନେ ସବୁ କାନାଡ଼ା ବିଭିନ୍ନ ସ୍ଥାନକୁ ସବୁ ଗଲେ, ଏବଂ କାନାଡ଼ାରେ ଆସିକି ସେମାନେ ଯେତେବେଳେ ଏଠି ସବୁ ଯୋଗଦାରିକି ସବୁ ଜାଣୁଛନ୍ତି ହିନ୍ଦୁ ସଂସ୍କୃତି ବିଷୟରେ କିଛି କିଛି ଜ୍ଞାନ ପାଉଛନ୍ତି, ତେଣୁକରି ସେମାନେ ଜାଣିନାହାନ୍ତି ଠିକ୍ ଭାବରେ। ତେଣୁ ଯାହା ହଉ, ମୁଁ କହିଲି ଭାଗବତମ ହେଉଛି ସମସ୍ତ ଶାସ୍ତ୍ରର ସାର, କହିଲେ ମୁଁ ସମସ୍ତ ମହାଭାରତ ପଢ଼ିଛି, କିନ୍ତୁ ମହାଭାରତରେ ତ କେଉଁଠି ବର୍ଣ୍ଣନା ନାହିଁ। ତେଣୁ ଯାହା ହଉ, ତେଣୁ ଇଏ ଯେଉଁ ଭଗବାନ ଯେଉଁ 16,108 ରାଣୀଙ୍କର ସହିତ ବାସ କରୁଥିଲେ ଦ୍ୱାରକାରେ, ସେମାନେ ମଧ୍ୟ ବିସ୍ମିତ ହେଉଛନ୍ତି ଯେ ବୃନ୍ଦାବନ ଲୀଳା କିଭଳି, କାରଣ ଭଗବାନ ସବୁବେଳେ ସେଇ ବୃନ୍ଦାବନ ଲୀଳା ଚିନ୍ତା କରୁଛନ୍ତି। ତେଣୁ ରୋହିଣୀ ମାତା ଭଗବାନଙ୍କର ଏଇ ଯେଉଁ ବୃନ୍ଦାବନ ଲୀଳାକୁ ସେ ବର୍ଣ୍ଣନା କରିଛନ୍ତି, ସେଥିପାଇଁ ଆମର କୃତିଦେବ ତାଙ୍କ ସ୍ତୁତିରେ କହୁଛନ୍ତି, କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମ ନମଃ। ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ କୁନ୍ତି ତାଙ୍କ ସ୍ତୁତିରେ ସେଟା କହୁଛନ୍ତି, କୃଷ୍ଣ ଯଦିଓ ତାଙ୍କର ପୁତୁରା ହେବେ, ତାଙ୍କର ଭାଇଙ୍କର ପୁଅ ପୁତୁରା ହେବେ, କିନ୍ତୁ ସେ ଜାଣିଛନ୍ତି ହେଉଛନ୍ତି ସ୍ୱୟଂ ଭଗବାନ, ତେଣୁ ସେ ତାଙ୍କ ସ୍ତୁତି କରୁଛନ୍ତି, ଆପଣ ହେଉଛନ୍ତି କୃଷ୍ଣାୟ ମୁଁ ଆପଣ ନମସ୍କାର କରୁଛି, ଏବଂ ଆପଣ ସବୁଠାରୁ ଅଧିକ ମାନେ ଆପଣଙ୍କର ଅଧିକ ଧନ୍ୟ ହେଉଛନ୍ତି ବାସୁଦେବ। ବାସୁଦେବ କୃଷ୍ଣଙ୍କର ନାଁ, ବସୁଦେବ ହେଉଛନ୍ତି ତାଙ୍କର ପିତାଙ୍କର ନାମ, ଏବଂ କୃଷ୍ଣ ହେ ବସୁଦେବାୟ ବାସୁଦେବାୟ ବସୁଦେବଙ୍କର ପୁତ୍ର ହିସାବରେ ମୁଁ ଆପଣଙ୍କୁ ନମସ୍କାର କରୁଛି। ବସୁଦେବ ହେଉଛନ୍ତି ବହୁତ ଧନ୍ୟ, କାହିଁକି ନା ସିଏ ଆପଣଙ୍କୁ ପିତା ରୂପରେ ପ୍ରାପ୍ତ ହୋଇଛନ୍ତି, କୃଷ୍ଣାୟ ବାସୁଦେବାୟ। କିନ୍ତୁ ବସୁଦେବଙ୍କ ଠାରୁ ଆହୁରି କୃଷ୍ଣଙ୍କର ମହାତ୍ମା ହେଉଛି କ'ଣ ନା ଦେବକୀ ନନ୍ଦନ ଆୟତ, ଦେବକୀ ନନ୍ଦନ, ସେ ବସୁଦେବଙ୍କ ଅପେକ୍ଷା ଦେବକୀ ଆହୁରି ଅଧିକ ଧନ୍ୟା, କାହିଁକି ନା ସେ ତାଙ୍କୁ କେତେ ମାସ ଗର୍ଭରେ ଧାରଣ କରିଥିଲେ, 8 ମାସ, ଭଗବାନ 8 ମାସ ରହିଥିଲେ, କେତେଜଣ ଆଚାର୍ଯ୍ୟ କହନ୍ତି ସେ ଗର୍ଭରେ ନଥିଲେ, ଯାହା ହଉ ଗର୍ଭ ସ୍ତୁତିରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଦେବକୀ ମାତା ନିଜେ ଅନୁଭବ କରୁଛନ୍ତି ଭଗବାନ ଅଛନ୍ତି ବୋଲି, ସା ଦେବକୀ ସର୍ବଜଗନ୍ ନିବାସ ନିବାସ ଭୂତା ନିତରାମ ନରେଜେ ଭୋଜେନ୍ଦ୍ର ଗେହେ ଅଗ୍ନି ଶିଖେମ ରୁଦ୍ଧା ସରସ୍ୱତୀ ଜ୍ଞାନ ଖେଳେ ଯଥା ସତୀ, ଭାଗବତ ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି। ଯଦିଓ ଦେବକୀ ତାଙ୍କର ଗର୍ଭରେ ଭଗବାନଙ୍କୁ ଧାରଣ କରିଛନ୍ତି, ସା ଦେବକୀ ସର୍ବଜଗନ୍ ନିବାସ, ଭଗବାନ କିଏ ନା ଜଗନ୍ ନିବାସ, ସମସ୍ତ ଜଗତ ଯାହାଙ୍କର ନିବାସ ସ୍ଥାନ, ସମସ୍ତ ଜଗତ ଯାହାଙ୍କ ପାଖରେ ରହିଛି ଶ୍ରୀ କୃଷ୍ଣ ସେଇ ସର୍ବଜଗନ୍ ନିବାସ, ସେ ମଧ୍ୟ ଆଶ୍ରୟ ନେଇଛନ୍ତି ତାଙ୍କର ମାତାଙ୍କର ଗର୍ଭରେ, ସା ଦେବକୀ ସର୍ବଜଗନ୍ ନିବାସ ନିବାସ ଭୂତା ନିତରାଙ୍ଗରେ, ଯେ ଯଦିଓ ଭଗବାନ ତାଙ୍କର ଗର୍ଭରେ ଅଛନ୍ତି, କିନ୍ତୁ ତଥାପି ସେ ଏତେ ରେଜେ ଏତେ କ'ଣ ଶୋଭିତ ହେଉନାହାନ୍ତି। କାହିଁକି ନା ଭୋଜେନ୍ଦ୍ର କେହି ଅଗ୍ନି ଶିଖିବେ ବୃଦ୍ଧା। ଭୋଜେନ୍ଦ୍ର କହିଲେ ଭୋଜବଂଶର ଯେ ଶ୍ରେଷ୍ଠ କଂସ, କଂସଙ୍କର ବନ୍ଦୀଶାଳାରେ ସେ ରହିଛନ୍ତି। ଭୋଜେନ୍ଦ୍ର କେହି ଅଗ୍ନି ଶିଖିବେ ବୃଦ୍ଧା। ଗୋଟେ ଅଗ୍ନି ଯଦି ଅଛି ତାକୁ ଯଦି ଆମେ ଘୋଡ଼େଇ ଦେବା ତାହେଲେ ସେ ଅଗ୍ନିର ପ୍ରଜ୍ୱଳତା ବା ଜଳ ଆଲୋକ ଆମେ ଦେଖିପାରିବା ନାହିଁ। ସେଇଭଳିଆ ଭଗବାନ ଯଦିଓ ଦେବବ୍ରତ ମାତାଙ୍କ ଗର୍ଭରେ ଅଛନ୍ତି, ଭଗବାନଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି ସେଭଳିଆ ଦେବକୀ ମାତାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ହେଉଛି। କିନ୍ତୁ ଅନ୍ୟମାନେ ସେ ସୌନ୍ଦର୍ଯ୍ୟ ଆସ୍ୱାଦନ କରିପାରୁନାହାନ୍ତି। କାହିଁକି ନା ଦେବକୀ ମାତା ଏଇ କଂସର ବନ୍ଦୀଶାଳାକୁ ଉଦ୍ଧା ହେଇକି ରହିଛନ୍ତି। ଭୋଜେନ୍ଦ୍ର କେହି ଅଗ୍ନି ଶିଖିବ ଉଦ୍ଧା। ସରସ୍ୱତୀ ଜ୍ଞାନ ଫଳେ ଯଥା ସତୀ, ସୁଖଦେବ ଗୋସ୍ୱାମୀଙ୍କ ମନରେ ବହୁତ ଦୁଃଖ ହେଉଛି। କାହିଁକି ନା ସରସ୍ୱତୀ ଜ୍ଞାନ ଫଳେ ଯଥା ଅସତୀ। ସରସ୍ୱତୀ ଦେବୀ ହେଉଛନ୍ତି ଜ୍ଞାନ ପ୍ରତୀକ। ଯେଉଁମାନେ ଆଜି ବିଦ୍ୱାନ ବ୍ୟକ୍ତି ସବୁ ଅଛନ୍ତି, ନୋବେଲ ପ୍ରାଇଜ୍ ପାଉଛନ୍ତି, ବହୁତ ଜ୍ଞାନ ତାଙ୍କର ଅଛି, କିନ୍ତୁ ସେ ଜ୍ଞାନକୁ ଯଦି ସେ ଅନ୍ୟମାନଙ୍କର ଉପକାର ପାଇଁ ଲଗେଇବେ ନାହିଁ ତାହେଲେ ସରସ୍ୱତୀ ଦେବୀ ଯଦିଓ ତାଙ୍କର ଜୁହାରେ ପ୍ରକଟ ହୋଇଥିଲେ କିନ୍ତୁ ତଥାପି ସେ ମନ ଦୁଃଖରେ ଥାଆନ୍ତି। ସରସ୍ୱତୀ ଜ୍ଞାନ ଫଳେ ଯଥା ଅସତୀ। ଯଦିଓ ଯେଉଁମାନଙ୍କର ଜ୍ଞାନ ଅଛି ସେଥିପାଇଁ ମହାପ୍ରଭୁ କହିଛନ୍ତି ଯେ ଭାରତ ଭୂମିଟି ମନୁଷ୍ୟ ଜନ୍ମ ହେଲେ ଯାହା ଜନ୍ମ ସାର୍ଥକ କରିବାର ପର ଉପକାର। ଭାରତ ଭୂମିରେ ବିଶେଷ ଭାବରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ହେଉଛନ୍ତି ବହୁତ ଭାଗ୍ୟବାନ। ସ୍ୱର୍ଗର ଦେବତାମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି ଯେ ଆମେ ଆମର ଏଇ ଦେବଜନ୍ମ ଶେଷ ହୋଇଗଲା ପରେ ଆମେ ଭାରତବର୍ଷରେ ଆମେ ଗୋଟେ ମାନବ ଜନ୍ମ ପ୍ରଦାନ କରନ୍ତୁ। ତେଣୁ ଏଇ ଯେଉଁ ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ବହୁତ ଭାଗ୍ୟବାନ। ସେମାନେ ତାଙ୍କର ଜନ୍ମକୁ ସାର୍ଥକ କରି ପର ଉପକାର କରିବା ପାଇଁ କୁହାଯାଇଛି। ଜନ୍ମକୁ ସାର୍ଥକ କେମିତି କରିବା ନା ଏଇ କୃଷ୍ଣ ଚେତନା ଗ୍ରହଣ କଲେ ଆମେ ନିଜ ଜନ୍ମକୁ ସାର୍ଥକ କରିପାରିବା। ତେଣୁ ଖାଲି ନିଜର ଜନ୍ମକୁ ସାର୍ଥକ କଲେ ସେଇଟା ଆମ ଜୀବନର ଅନ୍ତିମ ଲକ୍ଷ୍ୟ ନୁହଁ। ମାନବ ବିଶେଷ ଭାବରେ ଭାରତବର୍ଷର ମାନବମାନଙ୍କର ଆମେ ଅନ୍ୟର ଉପକାର କରିବା ପାଇଁ କୁହାଯାଉଛି। ପର ଉପକାର କେମିତି ପର ଉପକାର କରିବା ନା ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ ଆମାର ଆଜ୍ଞା ଗୁରୁ ଭୟା ତାର ହେଇଦେଶ। ସମସ୍ତଙ୍କୁ ଭଗବାନ କଥା କହିବା ପାଇଁ କୁହାଯାଉଛି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଯଦିଓ ଦେବକୀ ମାତା ବହୁତ ଧନ୍ୟା କିନ୍ତୁ ତଥାପି ଅନ୍ୟ ଯେଉଁମାନେ ସେଠି ଅଛନ୍ତି ମଥୁରାର ଅନ୍ୟ ବାସୀ ମଥୁରାବାସୀମାନେ ଅଛନ୍ତି ସେମାନେ ଏଇ ଭଗବାନଙ୍କର ସୌନ୍ଦର୍ଯ୍ୟ ସେ ଆଉ ଦେଖିପାରୁନାହାନ୍ତି। ସେଥିପାଇଁ ସୁଖଦେବ ଗୋସ୍ୱାମୀ ବହୁତ ମନ ଦୁଃଖରେ କଥା କହୁଛନ୍ତି। ଯାହା ହଉ କିନ୍ତୁ ଦେବକୀ ମାତା ଧନ୍ୟା ଯେହେତୁ ସେ ତାଙ୍କର ଗର୍ଭରେ ଧାରଣ କରିଥିଲେ। କୃଷ୍ଣାୟ ବାସୁଦେବା ଦେବକୀ ନନ୍ଦନାୟକ। କିନ୍ତୁ ଦେବକୀ ମାତାଙ୍କ ଠାରୁ ଆହୁରି ଧନ୍ୟା କିଏ ନା ନନ୍ଦଗୋପ କୁମାର ନନ୍ଦ ମହାରାଜ। ନନ୍ଦଗୋପଙ୍କର ସେ କୁମାର ଭଗବାନ କୃଷ୍ଣ ନନ୍ଦଙ୍କର ସେ ପୁତ୍ର ହେଇକି ଆସିଛନ୍ତି। ସେ ନନ୍ଦ ଆହୁରି ଅଧିକ ଧନ୍ୟା। କାହିଁକି ସେ ଭଗବାନ ଆମେ ହେଉଛୁ ସମସ୍ତେ ଭଗବାନଙ୍କର ସେବକ, ଆମେ ଭଗବାନଙ୍କ ସେବା କରିବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ଭଗବାନ ତାଙ୍କ ପିତାର ସେବା କରୁଛନ୍ତି, ପିତାଙ୍କର ସେବା କରୁଛନ୍ତି। ନନ୍ଦ ମହାରାଜ କହୁଛନ୍ତି କୃଷ୍ଣ ମୋର ସେ କଟୁଟା, ତେଣୁ ଭଗବାନ କୃଷ୍ଣ କ'ଣ କରୁଛନ୍ତି ନା ତାଙ୍କର ଯେମିତି ବଳ ନାହିଁ ସେ ଦେଖାଉଛନ୍ତି, ସେ ବଳ ନାହିଁ ତାଙ୍କର, ଛୋଟ ପିଲା ସେ ତାଙ୍କର କଠୋକୁ ବହୁତ କଷ୍ଟରେ ମୁଣ୍ଡ ଉପରେ ରଖିକି ଆଣୁଛନ୍ତି। ମାନେ କଠୋକୁ ଟେକିବା ପାଇଁ ତାଙ୍କର ଆଉ ହାତରେ ଧରିପାରିବେନି, କିନ୍ତୁ ମୁଣ୍ଡରେ ଧରିକି ନେଉଛନ୍ତି। ଏଇଭଳି ନନ୍ଦ ମହାରାଜ ଏଇଭଳି ଭାବେ ଧନ୍ୟ ଯିଏକି ସାତ ବର୍ଷରେ ଏତେ ବିରାଟ ବଡ଼ କ'ଣ ଗୋବର୍ଦ୍ଧନ ପର୍ବକୁ ଧାରଣ କରିଥିଲେ ସାତ ଦିନ ଧରି। ସେଇ କୃଷ୍ଣ ଛଅ ଦିନ ଯେତେବେଳେ ହେଇଥିଲେ ସେତେବେଳେ ସେ ପୁତନାକୁ ହତ୍ୟା କରିଥିଲେ। କେତେ ଲୀଳା ସବୁ କରିଛନ୍ତି, କିନ୍ତୁ ଏଇ ନନ୍ଦ ପିତାଙ୍କର କର୍ତ୍ତବ୍ୟ ସେ ଉଠାଇ ପାରୁନାହାନ୍ତି। ବହୁତ କଷ୍ଟରେ ମୁଣ୍ଡରେ ଧାରଣ କରି ସେ ନେଇକି ଯାଉଛନ୍ତି। ତେଣୁ ନନ୍ଦ ମହାରାଜ କିଭଳି ଧନ୍ୟ ଏଇଥିରେ ଆମେ ଜାଣିବା। ସେଥିପାଇଁ କୁନ୍ତୀ ଦେବୀ କହୁଛନ୍ତି ନନ୍ଦଗୋପକୁ ମହାରାଜ ଏବଂ ନନ୍ଦଙ୍କ ଠାରୁ ଯଶୋଦା ମାତା ଆହୁରି ଧନ୍ୟା। ନନ୍ଦଗୋପ କୁମାର ଗୋବିନ୍ଦା ହେ ନମ ନମ ଗୋବିନ୍ଦ, ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି। କିନ୍ତୁ ଯଦିଓ ସବୁଠାରୁ ଶ୍ରେଷ୍ଠ ଧନ୍ୟା ହେଉଛନ୍ତି ରାଧାରାଣୀ, କିନ୍ତୁ ଏ ଶ୍ଳୋକରେ କୁନ୍ତୀଦେବୀ ତାଙ୍କ କଥା କହିନାହାନ୍ତି। କାହିଁକି ନା ଆମର ବିଶ୍ୱନାଥ ଠାକୁର ଭାଷାରେ କହୁଛନ୍ତି ଯେ ଯେହେତୁ ସେ ପୁତ୍ରବଧୂ ହିସାବରେ ରହିବେ, ସେଥିପାଇଁ ସେ ଏଇ ପୁତ୍ର ଆଉ ତାଙ୍କ ପୁତ୍ରବଧୂଙ୍କର କ'ଣ ସମ୍ପର୍କ ବିଷୟରେ ସେ ସୂଚନା ଦେଇନାହାନ୍ତି। କିନ୍ତୁ ପ୍ରକୃତରେ ଶ୍ରେଷ୍ଠ ଧନ୍ୟା ହେଉଛନ୍ତି ରାଧାରାଣୀ, ଯିଏକି ଭଗବାନଙ୍କର ଏହି ଲୀଳାରେ ବୃନ୍ଦାବନ ଲୀଳାରେ ସେ ଭାଗ ନେଇଛନ୍ତି। ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନମ ରମ୍ୟା କାଚିତ ଉପାସନା ବ୍ରଜବଧୂବର୍ଗେଣ ଯାହା କଳ୍ପିତା। ତେଣୁ ଇଏ ହେଉଛି ମହାପ୍ରଭୁଙ୍କର ଜୀବନୀ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଯେ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ କୃଷ୍ଣ। ଅନେକ ଭଗବାନଙ୍କର ଅବତାର ଅଛନ୍ତି, ପୁରୁଷ ଅବତାର, ଲୀଳା ଅବତାର ଇତ୍ୟାଦି ଅନେକ ଅବତାର ସବୁ ଅଛନ୍ତି, କିନ୍ତୁ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ ବ୍ରଜେଶ ତନୟ। ବ୍ରଜେଶ ତନୟ କହିଲେ ବ୍ରଜର ଜୟୀଶ ନନ୍ଦ ମହାରାଜ, ତାଙ୍କର ତନୟ ଯେ କୃଷ୍ଣ ସେ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ। ଏବଂ ତଦ୍ଧାମ ବୃନ୍ଦାବନ, ଯଦିଓ ଭଗବାନଙ୍କର ଧାମ ହେଉଛି ମଥୁରା, ଭଗବାନଙ୍କର ଧାମ ହେଉଛି ଦ୍ୱାରକା, କିନ୍ତୁ ତଥାପି ଶ୍ରେଷ୍ଠ ଧାମ ହେଉଛି ଏହି ବୃନ୍ଦାବନ ଧାମ, ତଦ୍ଧାମ ବୃନ୍ଦାବନ। ରମ୍ୟା କାଚିତ ଉପାସନା ବ୍ରଜବଧୁ ବର୍ଗେଣ ଯାହା କଳ୍ପିତା, ଯେତେ ଆରାଧନାକାରୀ ଅଛନ୍ତି, ଆରାଧକା ବା ଆରାଧିକା ଅଛନ୍ତି, ଶ୍ରେଷ୍ଠ ଆରାଧିକା ହେଉଛନ୍ତି ରାଧାରାଣୀ। ସେଥିପାଇଁ ଅନୟା ଆରାଧିତ ବୋଲି ଶବ୍ଦ ତାଙ୍କୁ କୁହାଯାଇଛି। ଅନନ୍ୟ ଭାବରେ ସେ ଆରାଧନା କରିଥିଲେ ଭଗବାନ କୃଷ୍ଣଙ୍କର, ତେଣୁ ସେ ହେଉଛନ୍ତି ଶ୍ରେଷ୍ଠ ଆରାଧିକା। ତେଣୁ ଭଗବାନ ବୃନ୍ଦାବନରେ ଏଇସବୁ ଲୀଳା ସବୁ କରିଛନ୍ତି। ଏ ଲୀଳାର ସବୁଠାରୁ ଯେତେ ଲୀଳା ସବୁ ରହିଛି, ମଥୁରା ଲୀଳା, ଦ୍ୱାରକା ଲୀଳା ଏବଂ ବୃନ୍ଦାବନ ଲୀଳା, ବୃନ୍ଦାବନ ଲୀଳା ହେଉଛି ସେଥିରୁ ଶ୍ରେଷ୍ଠ ଲୀଳା। ବୃନ୍ଦାବନରେ ମଧ୍ୟ ଅନେକ ଲୀଳା ସବୁ କରିଛନ୍ତି, ତାଦେହରୁ ଶ୍ରେଷ୍ଠ ଲୀଳା ହେଉଛି କେଉଁଟା? ଜୟ ଜୟ ଜୋଲ ରସ ସର୍ବରସ ସାର ପର ପ୍ରିୟା ଭାବେ ଯାହା ବ୍ରଜେ କେ ପ୍ରସାର। ଭଗବାନ ଯୋଗ ବିମାନଙ୍କ ସବୁ ଲୀଳା କରିଥିଲେ, ଶ୍ରେଷ୍ଠ ଲୀଳା ହେଉଛି ଲୀଳା ଭଗବାନ କୃଷ୍ଣଙ୍କର। ତେଣୁ ଯାହାର ଯେଉଁ ସ୍ତରରେ ଯେଉଁ ସ୍ତରକୁ ଉନ୍ନୀତ ହୋଇଛି, ସେ ସେହି ସ୍ତରର ଲୀଳାକୁ ସେ ଆସ୍ୱାଦନ କରିପାରିବେ। ତେଣୁ ଏଇ ଯେଉଁ ଲୀଳା, ଯଦିଓ ସର୍ବଶ୍ରେଷ୍ଠ ଲୀଳା ହେଉଛି ରାସ ଲୀଳା, ଭାଗବତମ ଦଶମ ସ୍କନ୍ଧ 29-33 ଏଇ ପାଞ୍ଚ ଅଧ୍ୟାୟରେ ରସ ପଞ୍ଚଅଧ୍ୟାୟ ବୋଲି କୁହାଯାଉଛି। ଏହି ପାଞ୍ଚଟି ଅଧ୍ୟାୟରେ ଶ୍ରେଷ୍ଠ ଲୀଳାକୁ ବର୍ଣ୍ଣନା କରାଯାଇଛି, ଆସ୍ତେ ଆସ୍ତେ ଉତ୍ତରୋତ୍ତର ବର୍ଣ୍ଣନା କରାଯାଉଛି। ଶ୍ରେଷ୍ଠ ଲୀଳା ଆସିବ 29-33 ଏହି ପାଞ୍ଚଟି ଅଧ୍ୟାୟରେ, କିନ୍ତୁ ଏ ଲୀଳାକୁ ବୁଝିବା ପାଇଁ ହେଲେ ସେଇଭଳି ଭାବରେ ଜଣେ ଉପଯୁକ୍ତ ହେବାର ଅଛି। ଯେତେବେଳେ ସୁପଦ ଗୋସ୍ୱାମୀ ଏ ଲୀଳା ସବୁ ବର୍ଣ୍ଣନା କରୁଥିଲେ, ଗଙ୍ଗା ନଦୀ ତଟରେ 60,000 ମୁନିଋଷିମାନେ ଥିଲେ, ଖାଦ୍ୟ ଗ୍ରହଣ ନ କରିକି, ଶୟନ ନ କରିକି ଦିନ ରାତି 24 ଘଣ୍ଟା କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ ନ କରି ସେମାନେ ଶ୍ରବଣ କରୁଥିଲେ, ଏତେ ଉନ୍ନତର ସ୍ଥିତିରେ ଥିଲେ। କିନ୍ତୁ ତଥାପି ତାଙ୍କର ସନ୍ଦେହ ହୋଇଗଲା ଯେ ଭଗବାନ ଏ ଯେଉଁ ଲୀଳା କଲେ କାହିଁକି ଏଭଳି ଲୀଳା କଲେ। ସେଥିପାଇଁ ପରିକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, ଭଗବାନ ତ ଆସୁଛନ୍ତି ସଂସ୍ଥାପନା ଧର୍ମ ସଂସ୍ଥାପନ କରିବା ପାଇଁ ଏବଂ ଅଧର୍ମକୁ ନାଶ କରିବା ପାଇଁ, କିନ୍ତୁ ଭଗବାନ ଏଭଳି ନିନ୍ଦନୀୟ କାର୍ଯ୍ୟ କାହିଁକି କରୁଛନ୍ତି? ଯୁଗୋପସିତମ ଧର୍ମ ପ୍ରତି ଏ ଯେଉଁ ଯୁଗୋପସିତ ଏ ଯେଉଁ ନିନ୍ଦନୀୟ ଲୀଳା ସବୁ କରିଛନ୍ତି, ପର ଦାରା ବିମର୍ଶନମ ଅନ୍ୟ ସ୍ତ୍ରୀମାନଙ୍କ ସହିତ ଯେଉଁ ଯାଇକି ନୃତ୍ୟ କରିଛନ୍ତି, ରାସ ଲୀଳା କରିଛନ୍ତି, ଏସବୁ ଲୀଳା କାହିଁକି ଯୁଗୋପସିତ ବା ନିନ୍ଦନୀୟ କାର୍ଯ୍ୟ ସବୁ ସେ କାହିଁକି କରିଛନ୍ତି? ତେଣୁ ଭଗବାନ ଲୀଳାକୁ ବୁଝିପାରିବେ ନାହିଁ, ପରୀକ୍ଷିତ ମହାରାଜଙ୍କର ସନ୍ଦେହ ନାହିଁ, କିନ୍ତୁ ସେଠି ଯେଉଁ ଅନ୍ୟ ମୁନିଋଷିମାନେ ଥିଲେ ତାଙ୍କ ଭିତରୁ କେତେ ଜଣଙ୍କର ଏହି ସନ୍ଦେହ ଆସିଛି। ସେଥିପାଇଁ ପରୀକ୍ଷିତ ମହାରାଜ ଏହି ପ୍ରଶ୍ନ ପଚାରିଛନ୍ତି। ତେଣୁ ଯାହା ହେଉ ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଯେଉଁ କହିଛନ୍ତି ଯେ ବହୁତ କଥା କହିଛନ୍ତି, କିନ୍ତୁ ଆମେ ଗୋଟିଏ ଶ୍ଳୋକ ଉଦ୍ଧାର କରିବା ଯେ ଅନୁଗ୍ରହାୟ ଭକ୍ତାନାମ ମାନୁଷମ ତନୁମାଶ୍ରିତମ। ଭଗବାନ କାହିଁକି ଏସବୁ ଲୀଳା କରୁଛନ୍ତି ନା ତାଙ୍କର ଭକ୍ତମାନଙ୍କୁ କୃପା କରିବା ପାଇଁ, ଅନୁଗ୍ରହାୟ ଭୂତାନା ଭଗବାନ ଯେଉଁ ମନୁଷ୍ୟ ଲୀଳା ସବୁ କରୁଛନ୍ତି, ମାନୁଷମ ତନୁମାଶ୍ରିତମ। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ଅବଜାନତି ମାଂ ମୂଢ଼ା, ନବମ ଅଧ୍ୟାୟରେ ଅବଜାନତି ମାଂ ମୂଢ଼ା ମାନୁଷମ ତନୁମାଶ୍ରିତମ କରମ ଭାବ ମଜାନତ ମହାଭୂତ ମହେଶ୍ୱରମ। ଲୋକମାନେ ବୁଝିପାରନ୍ତି ନାହିଁ ଭଗବାନ ଭଗବାନ କେତେ କୃପା କରି ଏଇ ଭୌତିକ ଜଗତକୁ ଆସୁଛନ୍ତି, କୃପା କରି ଆସୁଛନ୍ତି, ଏ ଲୀଳା ସବୁ କରୁଛନ୍ତି, ଯାହାଫଳରେ କି ଜଣେ ଭଗବାନଙ୍କର ଭକ୍ତ ହେଇପାରିବ। ସୁଖଦେବ ଗୋସ୍ୱାମୀ ସେଇଟା କହିବେ, କିନ୍ତୁ ସାଧାରଣ ଲୋକମାନେ ଏଇଟା ବୁଝିପାରିବେ ନାହିଁ, ତେଣୁ ସେମାନେ ଭଗବାନଙ୍କୁ ଅବଜାନନ୍ତି, ପ୍ରକୃତ ଠିକ ଭାବରେ ଜାଣିପାରନ୍ତି ନାହିଁ, ଅବଜାନନ୍ତି ମା ମୂଢ଼ା ମୂର୍ଖ ସେମାନେ ଜାଣିପାରନ୍ତି ନାହିଁ। ଭଗବାନ ଆମ ଭଳି ଶରୀର ଧାରଣ କରି ଆସିଛନ୍ତି, ମାନୁଷ୍ୟ ତନୁମାଶ୍ରିତମ କରମ ଭାବ ମଜାନନ୍ତ, ସେମାନେ ଜାଣନ୍ତି ନାହିଁ ଭଗବାନଙ୍କ ପ୍ରକୃତ ଭାବ କ'ଣ। ଯେ ସଚ୍ଚିଦାନନ୍ଦ ଭଗବାନ ଆସିଛନ୍ତି, ସେସବୁ ଲୀଳା କରୁଛନ୍ତି, ଏ ଲୀଳାକୁ ଆମେ ଶ୍ରବଣ କରିବା କଥା, କିନ୍ତୁ ବା ସ୍ମରଣ କରିବା କଥା ବା କୀର୍ତ୍ତନ କରିବା କଥା, କିନ୍ତୁ ସେମାନେ ବୁଝିପାରନ୍ତି ନାହିଁ ଇଏ ସ୍ୱୟଂ ଭଗବାନ ବୋଲି, ସେମାନେ ଭାବନ୍ତି ଆମ ଭଳି ଜଣେ ମନୁଷ୍ୟ। ତେଣୁ ପରମ ଭାବ ମମ ଭୂତ ମହେଶ୍ୱରମ, ସେ ହେଉଛନ୍ତି ଯେ ସବୁକିଛିର ଈଶ୍ୱର ମହେଶ୍ୱର, ସେ କଥା ସେମାନେ ବୁଝିପାରନ୍ତି ନାହିଁ। କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭଗବାନ ଯେଉଁ ଆସନ୍ତି ଏ ଅନୁଗ୍ରହାୟ ଭକ୍ତାନାମ, ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ, ଏବଂ ଭକ୍ତମାନଙ୍କ ସହିତ ମଧ୍ୟ ସମଗ୍ର ଭୂତାନାମ ସମଗ୍ର ଜୀବମାନଙ୍କୁ ଅନୁଗ୍ରହ କରିବା ପାଇଁ ଆସୁଛନ୍ତି ଭଗବାନ, ଏସବୁ ଲୀଳା କରୁଛନ୍ତି। ଅନୁଗ୍ରହାୟ ଭକ୍ତାନାମ ମାନୁଷୀ ତନୁମାସ୍ତମ, ମନୁଷ୍ୟ ଶରୀର ଧାରଣ କରି ଆସୁଛନ୍ତି ସେ, ଏବଂ ଭଜତେ ତାଦୃଶି କ୍ରୀଡ଼ା, ମନୁଷ୍ୟମାନେ ବୁଝିପାରିଲା ଭଳି ଭଗବାନ ଆମକୁ ବୁଝିପାରିବା ନାହିଁ, ଆମେ ଭଗବାନଙ୍କୁ ବୁଝିପାରିବା ନାହିଁ। କାହିଁକି ନା ଆମର ସବୁ ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି, ଇଏ ହେଉଛି ଜଡ଼େନ୍ଦ୍ରିୟ, ପ୍ରଭୁ ତାଙ୍କ ଭାଷାରେ କହୁଛନ୍ତି, ସେସବୁ ବ୍ରହ୍ମଲୀଳା ସବୁ ଚିତ୍ରଲୀଳା ସବୁ ଆମେ ଜଡ଼ ସ୍ତରରେ ଥାଇକି ସବୁ ବୁଝିପାରିବା ନାହିଁ, କିନ୍ତୁ ଭଗବାନ କୃପା କରି ଆମର ଜଡ଼ ଶରୀରରେ ଜଣେ ବୁଝିଲା ଭଳି ଭଗବାନ ଆସି ସେ ଲୀଳା ସବୁ କରିଛନ୍ତି। ଆମ ଚକ୍ଷୁରେ ଯେଉଁମାନେ ସେ ସମୟରେ ଥିଲେ ସେମାନେ ତାଙ୍କର ଚକ୍ଷୁରେ ଜଡ଼ ଚକ୍ଷୁରେ ମଧ୍ୟ ଭଗବାନ ଦର୍ଶନ କରୁଥିଲେ। ତେଣୁ ଭଜତେ ତାଦୃଶି କ୍ରୀଡ଼ା, ଆମେ ଯେଉଁଭଳିଆ ଯେଉଁ ସ୍ତରରେ ଅଛେ ସେଇ ସ୍ତରକୁ ଭଗବାନ ଆସି ସେସବୁ ଲୀଳା ସବୁ କରିଛନ୍ତି। ଯାହା ଶୁଣୁଥିବା ତତ୍ପର ଭାବେ, ଯାହାକୁ ଶୁଣିଲେ ଆମେ ଭଗବାନଙ୍କର ଭକ୍ତ ହେଇପାରିବା। ତେଣୁ ଏସବୁ ଯେଉଁ ଲୀଳା ସବୁ ରହିଛି, ଏଇଭଳି ଭାବରେ ଅନେକ ଲୀଳା ଭଗବାନଙ୍କ ବର୍ଣ୍ଣନା କରାଯିବ। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେଖି ଦାୟୀ ଗୋ ପ୍ରମାନନ୍ଦେ ଆଲ୍ ପରିଶ୍ରମ।